ନମସ୍କାର, ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ଆପଣଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଅନନ୍ତ ଜୀବନର ଅଧିକାରୀ ହୁଅନ୍ତୁ। ଶୁଣାନ୍ତୁ, ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ, ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ମା
শ্রোতা বন্ধু আমার পথ প্রদর্শিকা অনুষ্ঠান তরফর আপনার হার্দিক প্রীতি শুভেচ্ছা ও অভিনন্দন জ্ঞাপন করুছু। আপনার সহযোগ নিমন্তে বিশেষ ধন্যবাদ। আপনার মতামত নিমন্তে বিশেষ খুশি। কেবল সেটি নুহে, আপনার অন্য মানুষ এই কার্যক্রম শুণবা নিমন্তে উৎসাহিত করুবার জাণে আমি বিশেষ আনন্দিত। প্রভু আপনার আশীর্বাদ করতু, আহরি আহরি আত্মিক জীবন বর্ধিষ্ণু করা ও আপনার মনোবাঞ্ছা পূর্ণ করতু। আসন্তু তাহলে প্রভুঙ্কর বাক্য মধ্য দিয়ে যাওয়া পূর্ব প্রার্থনার প্রভুঙ্ নিকট নিজের জীবনকু সমর্পণ করা। আসন্তু প্রার্থনা করা। প্রিয় পবিত্র প্রভু, আমার সৃষ্টিকর্তা তথা উদ্ধারকর্তা, নিত্যজীবিত ঈশ্বর, প্রতিজ্ঞানে বিশ্বস্ত পরমেশ্বর, প্রভু তোমার বাক্য অনুযায়ী তুমি আমার জীবনের সমস্ত বিষয় সাধন করিয়াছ। অনেক শ্রোতাবন্ধু মানুষ প্রভু তুমি সুস্থতা দিয়েছ, অনেকঙ্কর সমস্যা তুমি সমাধান করিয়াছ বলে তোমার ধন্যবাদ করুছ। কারণ প্রভু যে বিশ্বাসে তুম নিকটকু আসতে সে পাপুর উদ্ধার পাইবা সঙ্গে সঙ্গে পরিত্রাণর অধিকারী হুঁতে, বাস্তব শান্তি পাতে। হ্যাঁ প্রভু, আজ মধ্যে অনেক শ্রোতাবন্ধু মানে তোমার সেই শান্তির আমার সেই পরিত্রাণর অপেক্ষার অনেক প্রত্যেকঙ্কু তোমার শান্তি ও পরিত্রাণে পরিপূর্ণ করে তুমি গৌরব মহিমাপাই প্রভু তুমি সুরক্ষা কর। প্রত্যেক শ্রোতাবন্ধু মানুষ তুমি আশীর্বাদ কর। আজর এই কার্যক্রম মধ্য দিয়ে তুমি আমার সহিত কথা কুহ, তোমার পবিত্র উপস্থিতি আমাকে উপলব্ধি করা দিও, তোমার শান্তি তোমার আশীর্বাদ দিয়ে আমাকে সুরক্ষা কর। যীশুঙ্ক নামে মাগুছ, আমেন। আসন্তু বর্তমান আমি প্রভুঙ্কর বাক্য মধ্যকু যা। আজ আমি যোহন চৌদ পর্বর পাঁচ পদর আরম্ভ করে একত্রিশ পদ পর্যন্ত অধ্যয়ন করা নিমন্তে যা। তবে গত পাঠে আমি দেখি যে যীশু তাঁর শিষ্য মানুষ অর্থাৎ একাদশ শিষ্যঙ্কু সান্ত্বনা দেবাকু যাই কেতক উপদেশ দেইথিলে ও এই সমস্ত সেই উপর কোঠরীরে থিবা সময়রে সেই রাত্রিরে সেমানকু শিক্ষা দেইথিলে। সেমানকু উৎসাহ দেই কহন্তি যে সে সেমানক নিমন্তে স্থান প্রস্তুত করিবা পাই যাওছন্তি ও সে পুনর্বার আসি সেমানকু সেই স্থানকু নেই যিবে বলি কহন্তি। কিন্তু এই সমস্ত কথা শুনিবা পরে শিষ্যমানক মধ্যরে কি প্রকার প্রতিক্রিয়া সৃষ্টি হয়েছি আসন্তু তা বর্তমান দেখিবা। দেখন্তু চৌদ পর্বর পাঁচ পদরে এইপরি লেখা আছে, থোমা তাহাকু পচারিলে, প্রভু আপনার কেউ স্থানকু যাওছন্তি তাহা আমি মানে জানু নাহি, পথ বা কিপরি জানিপারু। এই অংশরে আপনি দেখন্তু তাহাকু শিষ্যমানক মধ্যরু থোমা নামক জনে শিষ্য যাহাকু আমি কহু অবিশ্বাসী থোমা, সে যীশুঙ্কু প্রশ্ন করুছন্তি। কারণ সে এপরি এক শিষ্য থিলে যে কি প্রত্যেক বিষয়ে প্রশ্ন করুথিলে কিয় বা সন্দেহ করুথিলে, তেণু সে যীশুঙ্কর এপরি কথারে তাহাকু প্রশ্ন করুছন্তি, প্রভু আপন কেউ স্থানকু যাওছন্তি তাহা আমমানে জানু নাহি। কারণ যীশু সেমানকু কহিতিলে, পুনি মু যেউ স্থানকু যাওছি তাহার পথ তুমি মানে জানো। তবে থোমাঙ্কর প্রশ্ন মধ্য এক উত্তম প্রশ্ন থিলা, যদ্বারা আমি আজি প্রভু যীশুঙ্কর এক চমৎকার উত্তর পাওছু। দেখন্তু যীশু থোমাঙ্কু তাঙ্ক প্রশ্নর উত্তর কিপরি দেউছন্তি, যাহা কি ছ পদরে লেখা আছে। যীশু তাঙ্কু কহিলে, মু পথ সত্য ও জীবন, মো দেই নগলে কেহি পিতাঙ্ক নিকটকু যায় নাহি। বাস্তবরে প্রভু যীশু খ্রিস্ট নিজে হচ্ছেন পথ সত্য ও জীবন, কারণ সে হচ্ছেন নিজে সেই উদ্ধারর পথ, সে নিজে হচ্ছেন সেই সত্যবাক্য ও সে নিজে হচ্ছেন সেই জীবন, যাহাঠার জীবনর নির্ঝর অছি সে হচ্ছেন সেই অনন্ত জীবন, সে হি কেবল অনন্ত জীবন দেই পারন্তি। আপনি দেখুন আজি অনেক মহাপুরুষ বা মুনি ঋষি মানে বা সাধু সন্থ মানে সেই পথ সত্য ও জীবন বিষয়ে প্রচার কলে, মাত্র সেমানে নিজে সেই পথ সত্য ও জীবন হয়ে পারিনথিলে, মাত্র প্রভু যীশুখ্রিস্ট নিজে সেই পথ সত্য ও জীবন হয়ে আমমানক মধ্যকু আসিলে ও সে তাহা কার্যরে সফল করে আমমানকর প্রত্যেকঙ্ক নিমন্তে একমাত্র পথ স্বরূপ হলে, যাহাঙ্ক দ্বারা আমি পিতা ঈশ্বরঙ্ক নিকটকু যাইপারিবা ও পিতা ঈশ্বরঙ্ক সহিত সহভাগিতা স্থাপন করিপারিবা। এপরে আউজনে শিষ্য মধ্যে যীশুঙ্কু প্রশ্ন করুছন্তি, সে হেলে ফিলিপ। ଦେଖନ୍ତୁ ଆଠ ପଦରେ ଲେଖା ଅଛି, ଫିଲିପ ତାହାଙ୍କୁ କହିଲେ, ପ୍ରଭୁ ଆମ୍ଭମାନଙ୍କୁ ପିତାଙ୍କୁ ଦର୍ଶନ କରାନ୍ତୁ, ତାହା ଆମମାନଙ୍କ ନିମନ୍ତେ ଯଥେଷ୍ଟ। ଏଠାରେ ଫିଲିପ ମଧ୍ୟ ପ୍ରଭୁ ଯୀଶୁଙ୍କର ବାସ୍ତବ ଈଶ୍ୱରତ୍ୱକୁ ବୁଝିପାରିନଥିଲେ, ତେଣୁକରି ସେ ପିତା ଈଶ୍ୱରଙ୍କୁ ଦର୍ଶନ କରାନ୍ତୁ ବୋଲି ଯୀଶୁଙ୍କୁ କହୁଛନ୍ତି। ମାତ୍ର ଦେଖନ୍ତୁ ଯୀଶୁ ତାହାଙ୍କୁ ଏହିପରି ଉତ୍ତର ଦେଉଛନ୍ତି, ଯାହାକି ନଅ ପଦରୁ ଏଗାର ପଦ ମଧ୍ୟରେ ଉଲ୍ଲେଖ ହୋଇଅଛି। ଯୀଶୁ ତାହାଙ୍କୁ କହିଲେ, ଫିଲିପ, ଏତେକାଳ ମୁଁ ତୁମମାନଙ୍କ ସାଙ୍ଗରେ ଅଛି, ଆଉ ତୁମ୍ଭେ କ'ଣ ମୋତେ ଜାଣିଲ ନାହିଁ? ଯିଏ ମୋତେ ଦର୍ଶନ କରିଅଛି ସେ ପିତାଙ୍କୁ ଦର୍ଶନ କରିଅଛି। ଆମ୍ଭମାନଙ୍କୁ ପିତାଙ୍କୁ ଦର୍ଶନ କରାନ୍ତୁ ବୋଲି ତୁମେ କିପରି କହୁଅଛ? ମୁଁ ଯେ ପିତାଙ୍କଠାରେ ଅଛି ଓ ପିତା ମୋଠାରେ ଅଛନ୍ତି, ଏକଥା କ'ଣ ବିଶ୍ୱାସ କରୁନାହଁ? ମୁଁ ତୁମମାନଙ୍କୁ ଯେ ସମସ୍ତ ବାକ୍ୟ କହେ ସେହିସବୁ ମୋ ନିଜରୁ କହେ ନାହିଁ, କିନ୍ତୁ ପିତା ମୋଠାରେ ଥାଇ ଆପଣା କର୍ମ କରୁଅଛନ୍ତି। ମୁଁ ଯେ ପିତାଙ୍କଠାରେ ଅଛି ଓ ପିତା ମୋଠାରେ ଅଛନ୍ତି, ମୋହର ଏହି କଥା ବିଶ୍ୱାସ କର, ନତୁବା କର୍ମ ଯୋଗୁଁ ହେଲେ ବିଶ୍ୱାସ କର। ଏଠାରେ ପ୍ରଭୁ ଯୀଶୁ ସ୍ପଷ୍ଟ ରୂପେ ଜଣାଇ ଦିଅନ୍ତି ଯେ ସେ ହେଉଛନ୍ତି ନିଜେ ସେହି ଈଶ୍ୱର। ଏଠାରେ ପ୍ରଭୁ ଯୀଶୁ ଫିଲିପଙ୍କୁ କହିବାକୁ ଚାହାନ୍ତି ଯେ, ଫିଲିପ, ତୁମ୍ଭେ ମୋର ଯେଉଁସବୁ କର୍ମ ଦେଖିଅଛ ଓ ମୋହର ଯେଉଁସବୁ ବାକ୍ୟ ଶୁଣିଅଛ, ସେହି ସମସ୍ତ ପିତା ଈଶ୍ୱରଙ୍କର, କାରଣ ମୁଁ ହେଉଛି ପିତା ଈଶ୍ୱରଙ୍କର ପ୍ରତିମୂର୍ତ୍ତି ଓ ପିତା ଈଶ୍ୱର ମୋ ଦ୍ୱାରା ପ୍ରକାଶିତ ହୋଇଅଛନ୍ତି। ସେଥିପାଇଁ ଯୋହନ ପ୍ରଥମ ପର୍ବର ଅଠର ପଦରେ ଏହିପରି ଲେଖା ଅଛି, କେହି କେବେ ଈଶ୍ୱରଙ୍କୁ ଦେଖିନାହିଁ, ପିତାଙ୍କ କୋଳସ୍ଥିତ ଅଦ୍ୱିତୀୟ ପୁତ୍ର ତାହାଙ୍କୁ ପ୍ରକାଶ କଲେ। ଏପରିକି ଏବ୍ରି ପ୍ରଥମ ପର୍ବର ତିନି ପଦରେ ଲେଖା ଅଛି, ସେ ତାହାଙ୍କ ମହିମାର ପ୍ରଭା ଓ ତାହାଙ୍କ ତତ୍ତ୍ୱର ପ୍ରତିମୂର୍ତ୍ତି। ସେ ଆପଣ ଶକ୍ତିଯୁକ୍ତ ବାକ୍ୟ ଦ୍ୱାରା ସମସ୍ତ ବିଷୟ ଧାରଣ କରନ୍ତି, ପୁଣି ପାପ ମାର୍ଜନା କଲା ଉତ୍ତାରେ ଉର୍ଦ୍ଧ୍ୱସ୍ଥ ମହାମହିମଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିଅଛନ୍ତି। ତେବେ ଏଠାରେ ଲକ୍ଷ୍ୟ କରିବାର ବିଷୟ ହେଉଛି ଯେ ପ୍ରଭୁ ଯୀଶୁ ଯେତେବେଳେ ଫିଲିପଙ୍କୁ କହନ୍ତି ଯେ ମୋତେ ଦେଖିଅଛି ସେ ପିତାଙ୍କୁ ଦେଖିଅଛି, ଏହାର ଅର୍ଥ ନୁହେଁ ଯେ ପିତା ଈଶ୍ୱର ଶାରୀରିକ ଭାବେ ପ୍ରଭୁ ଯୀଶୁଙ୍କ ପରି ଦେଖାଯାଆନ୍ତି, ମାତ୍ର ଆପଣା ଶକ୍ତି, ଗୁଣ ବା ସ୍ୱଭାବରେ, ପ୍ରେମରେ ଓ ପ୍ରତ୍ୟେକଟି ବିଷୟରେ ଆତ୍ମିକ ଭାବରେ ପ୍ରଭୁ ଯୀଶୁଙ୍କ ଦ୍ୱାରା ପ୍ରକାଶିତ ହୁଅନ୍ତି। କାରଣ ଈଶ୍ୱର ହେଉଛନ୍ତି ଆତ୍ମା ଓ ସେ ଖ୍ରୀଷ୍ଟଙ୍କ ମାଧ୍ୟମରେ ଜଗତ ନିକଟରେ ପ୍ରକାଶିତ ହେଲେ ଓ ପ୍ରଭୁ ଯୀଶୁଖ୍ରୀଷ୍ଟ ତାହାଙ୍କୁ ଜଗତ ନିକଟରେ ପ୍ରକାଶ କଲେ। ତେଣୁକରି ଯୀଶୁ କହନ୍ତି, ମୁଁ ଯେ ପିତାଙ୍କଠାରେ ଅଛି ଓ ପିତା ମୋଠାରେ ଅଛନ୍ତି, ମୋର ଏହି କଥା ବିଶ୍ୱାସ କର, ନତୁବା କର୍ମ ଯୋଗୁଁ ହେଲେ ବିଶ୍ୱାସ କର। ପ୍ରିୟ ବନ୍ଧୁ, ଆଜି ମଧ୍ୟ ପ୍ରଭୁ ଯୀଶୁ ଆମକୁ ଏହି କଥା କହନ୍ତି, ବିଶ୍ୱାସ କର। କ'ଣ ଆଜି ଆମେ ପ୍ରଭୁ ଯୀଶୁଙ୍କଠାରେ ଦୃଢ଼ ବିଶ୍ୱାସ ସ୍ଥାପନ କରିପାରିଛୁ କି? ଆଜି କ'ଣ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ଉଦ୍ଧାରକର୍ତ୍ତା ରୂପେ ହୃଦୟରେ ଗ୍ରହଣ କରିପାରିଛୁ କି? କିନ୍ତୁ ଯେପର୍ଯ୍ୟନ୍ତ ଆମେ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରିନାହୁଁ, ସେ ପର୍ଯ୍ୟନ୍ତ ଆମେ ସତ୍ୟ ଈଶ୍ୱରଙ୍କର ପରିଚୟ ପାଇପାରିବା ନାହିଁ। ଏହାପରେ ବାରପଦରୁ ଏକୋଇଶ ପଦ ମଧ୍ୟରେ ସେ ସେମାନଙ୍କ ନିମନ୍ତେ ସେହି ପବିତ୍ର ଆତ୍ମାଙ୍କୁ ପ୍ରେରଣ କରିବେ ବୋଲି ପ୍ରତିଜ୍ଞା କରନ୍ତି ଓ ସେମାନଙ୍କୁ ସାନ୍ତ୍ୱନା ଦେଇ କହନ୍ତି ଯେ ସେହି ପବିତ୍ର ଆତ୍ମା ସେମାନଙ୍କ ସହିତ ରହି ସମସ୍ତ ବିଷୟରେ ସେମାନଙ୍କୁ ସାହାଯ୍ୟ କରିବେ ଆଉ ସମସ୍ତ ବିଷୟରେ ସେ ସେମାନଙ୍କୁ ସତ୍ୟରେ କଢ଼ାଇ ନେବେ। ପ୍ରିୟ ବନ୍ଧୁ, ସେହି ପବିତ୍ର ଆତ୍ମା କେବଳ ଶିଷ୍ୟମାନଙ୍କ ସହିତ ନୁହେଁ, ଆଜି ମଧ୍ୟ ସେ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ହୃଦୟରେ ତାଙ୍କର କାର୍ଯ୍ୟ ସାଧନ କରନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ପବିତ୍ର ଆତ୍ମାଙ୍କ ଦ୍ୱାରା ଆମମାନଙ୍କ ନିକଟରେ ପ୍ରକାଶିତ ହୁଅନ୍ତି ଓ ତାହାଙ୍କର ବାକ୍ୟ ମାଧ୍ୟମରେ ଆମ ସହ କଥାବାର୍ତ୍ତା କରନ୍ତି ଓ ସେହି ପବିତ୍ର ଆତ୍ମା ଆମମାନଙ୍କ ନିକଟରେ ଖ୍ରୀଷ୍ଟଙ୍କୁ ପ୍ରକାଶ କରନ୍ତି। କିନ୍ତୁ ଏହା କେତେବେଳେ ଆମମାନଙ୍କ ଜୀବନରେ ସାଧିତ ହୋଇପାରିବ? ଯେତେବେଳେ ଆମେ ଖ୍ରୀଷ୍ଟଙ୍କର ଆଜ୍ଞା ସବୁ ଗ୍ରହଣ କରି ପାଳନ କରିବା, ସେତେବେଳେ ଏହି ସମସ୍ତ ବିଷୟ ଆମମାନଙ୍କ ଜୀବନରେ ସଫଳ ହୋଇପାରିବ ଓ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବାସ୍ତବ ପରିଚୟ ପାଇପାରିବା। ସେଥିପାଇଁ ଏକୋଇଶ ପଦରେ ଏହିପରି ଲେଖା ଅଛି, ଯାହାକି ଯୀଶୁ ନିଜେ କହନ୍ତି, ଯିଏ ମୋର ଆଜ୍ଞା ସବୁ ଗ୍ରହଣ କରି ପାଳନ କରେ ସେହି ତ ମୋତେ ପ୍ରେମ କରେ, ଆଉ ଯିଏ ମୋତେ ପ୍ରେମ କରେ ମୋର ପିତା ତାହାକୁ ପ୍ରେମ କରିବେ, ପୁଣି ମୁଁ ତାହାକୁ ପ୍ରେମ କରିବି ଓ ତାହା ନିକଟରେ ଆପଣାକୁ ପ୍ରକାଶ କରିବି। ତେବେ ଏହି ବାରପଦରୁ ଏକୋଇଶ ପଦ ପର୍ଯ୍ୟନ୍ତ ଆମେ ବର୍ତ୍ତମାନ ପାଠ କରିବାକୁ ଯିବା ନାହିଁ, ମାତ୍ର ଏଠାରେ ଯେଉଁ ପବିତ୍ର ଆତ୍ମାଙ୍କୁ ପଠାଇବା ନିମନ୍ତେ ଯୀଶୁ କହନ୍ତି, ତାହା ସେହି ପେଣ୍ଟିକଷ୍ଟ ଦିନ ଅର୍ଥାତ୍ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁରୁ ପୁନରୁତ୍ଥିତ ହେବା ପରେ ଯେଉଁଦିନ ପଞ୍ଚାଶ ଦିନ ହୁଏ, ସେହିଦିନ ଶିଷ୍ୟମାନେ ପବିତ୍ର ଆତ୍ମାଙ୍କ ଶକ୍ତିରେ ପୂର୍ଣ୍ଣ ହୋଇ ପ୍ରଚାର କାର୍ଯ୍ୟ ଆରମ୍ଭ କଲେ ଓ ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ପବିତ୍ର ଆତ୍ମା ତାହାଙ୍କର କାର୍ଯ୍ୟ ସାଧନ କରି ଆସୁଅଛନ୍ତି ଓ ସେ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ସହିତରେ ରହି ତାହାଙ୍କ କାର୍ଯ୍ୟ ସାଧନ କରୁଅଛନ୍ତି ଓ ପ୍ରତ୍ୟେକ ବିଷୟରେ ସାହାଯ୍ୟ କରୁଅଛନ୍ତି, କାରଣ ବର୍ତ୍ତମାନ ପବିତ୍ର ଆତ୍ମା ତାହାଙ୍କର କାର୍ଯ୍ୟ ଚାଲୁ ରଖିଛନ୍ତି। ସେହି ପବିତ୍ର ଆତ୍ମା ଆଜି ଆପଣଙ୍କ ଜୀବନରେ ତାହାଙ୍କ କାର୍ଯ୍ୟ ସାଧନ କରିବାକୁ ଚାହାନ୍ତି। କିନ୍ତୁ ଆପଣ ଯଦି ସେହି ବାକ୍ୟରେ ବିଶ୍ୱାସ କରି ସେହି ବାକ୍ୟକୁ ନିଜ ଜୀବନରେ ଗ୍ରହଣ କରିବେ, ତାହେଲେ ସେହି ବାକ୍ୟ ମାଧ୍ୟମରେ ପବିତ୍ର ଆତ୍ମା ଆପଣଙ୍କ ହୃଦୟରେ ତାହାଙ୍କର କାର୍ଯ୍ୟ ସାଧନ କରିବେ, ଯଦ୍ୱାରା ଆପଣ ପ୍ରଭୁ ଯୀଶୁଙ୍କର ପରିଚୟ ପାଇପାରିବେ। ତେଣୁ ପ୍ରଭୁ ଯୀଶୁଙ୍କର ଆଜ୍ଞା ସବୁ ଗ୍ରହଣ କରି ପାଳନ କରିବାକୁ ଚେଷ୍ଟା କରନ୍ତୁ, ତାହେଲେ ସେହି ପବିତ୍ର ଆତ୍ମାଙ୍କ ମାଧ୍ୟମରେ ସେ ଆପଣଙ୍କ ହୃଦୟରେ କଥା କହିବେ ଓ ଆପଣଙ୍କ ନିକଟରେ ଆପଣାକୁ ପ୍ରକାଶ କରିବେ। ଏହା କିପରି ହୋଇପାରେ ବୋଲି ଆପଣ ହୁଏତ ଭାବି ଆଶ୍ଚର୍ଯ୍ୟ ହୋଇଯାଇପାରନ୍ତି, ମାତ୍ର ଏହା ପ୍ରଭୁଙ୍କ ହାତର କଥା। ସେ ଆଶ୍ଚର୍ଯ୍ୟ ଭାବରେ ସମସ୍ତ ବିଷୟ ସାଧନ କରିବେ, ଯଦ୍ୱାରା ଆପଣ ନିଜେ ନିଜ ଜୀବନରେ ସେହି ବିଷୟକୁ ଅନୁଭବ କରିପାରିବେ। କିନ୍ତୁ ଆପଣ ବିଶ୍ୱାସର ସହିତ ତାହାଙ୍କର ବାକ୍ୟକୁ ଗ୍ରହଣ କରି ପାଳନ କଲେ ଏହି ସମସ୍ତ ବିଷୟ ଆପଣଙ୍କ ଜୀବନରେ ପବିତ୍ର ଆତ୍ମାଙ୍କ ଦ୍ୱାରା ସାଧିତ ହେବ, କାରଣ ପ୍ରଭୁ ଯୀଶୁ ତାହାଙ୍କର ବାକ୍ୟ ଅନୁଯାୟୀ ସମସ୍ତ ବିଷୟ ସାଧନ କରିବେ। ତେବେ ଆମେ ଦେଖିଲୁ ଯେ ପ୍ରଥମେ ପିତର, ତାପରେ ଥୋମା, ତୃତୀୟରେ ଫିଲିପ ଯୀଶୁଙ୍କ ସହିତ ଏହି ଉପର କୋଠରୀରେ ସେହି ଆଲୋଚନାରେ ଏକ ମୁଖ୍ୟ ଅଂଶ ଗ୍ରହଣ କରିଥିଲେ। କିନ୍ତୁ ଚତୁର୍ଥରେ ଆମେ ଆଉ ଜଣେ ଶିଷ୍ୟଙ୍କ ବିଷୟରେ ଦେଖିବା, ସେ ହେଲେ ଜିହୁଦା। ମାତ୍ର ଏ ଇସ୍କରିୟୋତ୍ ଜିହୁଦା ନଥିଲେ, କାରଣ ଇସ୍କରିୟୋତ୍ ଜିହୁଦା ସେତେବେଳେ ସେମାନଙ୍କ ସହିତ ନଥିଲେ। ସେ ସେମାନଙ୍କୁ ଓ ଯୀଶୁଙ୍କୁ ଛାଡ଼ି ଚାଲିଯାଇଥିଲେ ଓ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବା ନିମନ୍ତେ ଯୋଜନା କରୁଥିଲେ। କିନ୍ତୁ ଏଠାରେ ଏହି ଅନ୍ୟ ଜିହୁଦା, ଯିଏକି ଯୀଶୁଙ୍କର ଦ୍ୱାଦଶ ଶିଷ୍ୟଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଥିଲା, ସେ ଯୀଶୁଙ୍କୁ ଏହିପରି ପ୍ରଶ୍ନ କରୁଛନ୍ତି, ଯାହାକି ବାଇଶ ପଦରେ ଲେଖା ଅଛି। ଜିହୁଦା ଇସ୍କାରିୟୋତ୍ ନୁହେଁ, ତାହାଙ୍କୁ କହିଲେ, ହେ ପ୍ରଭୁ, କ'ଣ ହେଲା ଯେ ଆପଣ ଜଗତ ନିକଟରେ ଆପଣାକୁ ପ୍ରକାଶ ନ କରି ଆମମାନଙ୍କ ନିକଟରେ ପ୍ରକାଶ କରିବାକୁ ଯାଉଅଛନ୍ତି? ଦେଖନ୍ତୁ, ଏଠାରେ ଜିହୁଦା ପ୍ରଭୁ ଯୀଶୁଙ୍କୁ କହୁଛନ୍ତି, ହଁ ପ୍ରଭୁ, ଆପଣ ଯେ ଆମ ସହିତରେ ଏଠାରେ ଅଛନ୍ତି ଓ ଏହି ସମସ୍ତ ବିଷୟ ପ୍ରକାଶ କରୁଅଛନ୍ତି, ତାହା ଅତି ଉତ୍ତମ କଥା। କିନ୍ତୁ ଆପଣ କ'ଣ ଜଗତକୁ ଭୁଲିଗଲେ? ତେବେ ଏହି ପ୍ରଶ୍ନର ଉତ୍ତର ଯୀଶୁ ମଧ୍ୟ ଜିହୁଦାଙ୍କୁ ଦେଉଛନ୍ତି, ଯାହାକି ଏହି ଚଉଦ ପର୍ବର ତେଇଶ ପଦରୁ ଏକତିରିଶ ପଦ ମଧ୍ୟରେ ଉଲ୍ଲେଖ ହୋଇଅଛି। ବର୍ତ୍ତମାନ ଆମେ ଏହି ସମସ୍ତ ପଦକୁ ପାଠ କରିବାକୁ ଯିବା ନାହିଁ, ମାତ୍ର ଏହାର ମୁଖ୍ୟ ବିଷୟଟି ମୁଁ ଆପଣଙ୍କୁ ସଂକ୍ଷେପରେ ଜଣାଇ ଦେବାକୁ ଚାହେଁ। ବାସ୍ତବରେ ପ୍ରଭୁ ଯୀଶୁ ଯେ ଜଗତକୁ ଭୁଲିଯାଇଥିଲେ ତାହା ନୁହେଁ, ମାତ୍ର ସେ କହିବାକୁ ଚାହିଁଥିଲେ ଯେ ଜଗତ ସେମାନଙ୍କ ଦ୍ୱାରା ପ୍ରଭୁ ଯୀଶୁଙ୍କର ପରିଚୟ ପାଇବାକୁ ଯାଉଅଛି, ଆଉ ଯେ କେହି ତାହାଙ୍କୁ ପ୍ରେମ କରେ ଓ ତାହାଙ୍କର ବାକ୍ୟ ପାଳନ କରେ, ସେ ହିଁ କେବଳ ତାହାଙ୍କର ପରିଚୟ ପାଇବ। ତେବେ ଏଠାରେ ଜିହୁଦା ପ୍ରଭୁ ଯୀଶୁଙ୍କୁ ଏପରି ପ୍ରଶ୍ନ କରିବାର କାରଣ କ'ଣ ଥିଲା? ଏହାର କାରଣ ହେଉଛି ଯେ ପ୍ରଭୁ ଯୀଶୁ ଜଗତ ନିକଟରେ ନିଜକୁ ପ୍ରକାଶ କରିବାକୁ ଯାଉନଥିଲେ, ମାତ୍ର ତାହାଙ୍କର ଶିଷ୍ୟମାନଙ୍କ ନିକଟରେ ନିଜକୁ ପ୍ରକାଶ କରିବାକୁ ଯାଉଥିଲେ, ଯେପରି ସେମାନେ ସେହି ପବିତ୍ର ଆତ୍ମାଙ୍କ ଶକ୍ତି ପ୍ରାପ୍ତ ହୋଇ ତାହାଙ୍କ ନିମନ୍ତେ ଜଗତ ନିକଟରେ ସାକ୍ଷୀ ହୁଅନ୍ତି। କିନ୍ତୁ ଜିହୁଦା ସେ କଥାର ଭାବ ଭଲ ଭାବେ ବୁଝିପାରିନଥିଲେ, ତେଣୁକରି ସେ ଯୀଶୁଙ୍କୁ ଏହିପରି ପ୍ରଶ୍ନ କରିଥିଲେ। ମାତ୍ର ଯୀଶୁ ସେମାନଙ୍କୁ ଜଣାଇ ଦିଅନ୍ତି ଓ କହନ୍ତି ଯେ ତୁମେମାନେ ସେହି ପବିତ୍ର ଆତ୍ମାଙ୍କର ଶକ୍ତି ପ୍ରାପ୍ତ ହୋଇ ଜଗତ ନିକଟରେ ମୋର ସାକ୍ଷୀ ହେବାକୁ ଯାଉଅଛ ଓ ମୋତେ ପ୍ରକାଶ କରିବା ପାଇଁ ଯାଉଅଛ। ବାସ୍ତବରେ ପ୍ରଭୁ ଯୀଶୁ ଜଗତକୁ ଭୁଲି ନଥିଲେ, ମାତ୍ର ସେ ସେହି ଉପର କୋଠରୀରେ ତାଙ୍କର ଶିଷ୍ୟମାନଙ୍କୁ ଏହି ସତ୍ୟତା ପ୍ରକାଶ କରିଥିଲେ, ଯେପରି ସେମାନେ ପବିତ୍ର ଆତ୍ମାଙ୍କ ଶକ୍ତିରେ ସେହି ସତ୍ୟକୁ ନେଇ ଜଗତ ନିକଟରେ ପ୍ରକାଶ କରନ୍ତି। ଏପରିକି ଏହି ଶିଷ୍ୟ ଯୋହନ ମଧ୍ୟ ପବିତ୍ର ଆତ୍ମାଙ୍କ ଶକ୍ତିରେ ପରିପୂର୍ଣ୍ଣ ହୋଇ ଏହି ସୁସମାଚାରଟି ଲେଖିଅଛନ୍ତି, ଯାହାକୁ ବର୍ତ୍ତମାନ ଆମେ ପାଠ କରିବା ଦ୍ୱାରା ସେହି ସତ୍ୟର ପରିଚୟ ପାଉଅଛୁ। ବାସ୍ତବରେ ପ୍ରଭୁ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଭରସା ଦେଇ କହନ୍ତି ଯେ ସେହି ପବିତ୍ର ଆତ୍ମାଙ୍କୁ ସେ ସେମାନଙ୍କୁ ଦେବେ, ଯିଏକି ସେମାନଙ୍କୁ ସମସ୍ତ ବିଷୟରେ ଶିକ୍ଷା ଦେଇ ସେମାନଙ୍କୁ ସମସ୍ତ ବିଷୟ ସ୍ମରଣ କରାଇଦେବେ। ତେଣୁକରି ଏହି ଚଉଦ ପର୍ବର ଛବିଶ ପଦରେ ଏହିପରି ଲେଖା ଅଛି, ଯାହାକି ଯୀଶୁ କହନ୍ତି, କିନ୍ତୁ ସେହି ସାହାଯ୍ୟକାରୀ ଅର୍ଥାତ୍ ଯେଉଁ ପବିତ୍ର ଆତ୍ମାଙ୍କୁ ପିତା ମୋ ନାମରେ ପ୍ରେରଣ କରିବେ, ସେ ତୁମମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦେବେ, ଆଉ ମୁଁ ତୁମମାନଙ୍କୁ ଯାହା ଯାହା କହିଅଛି ସେହିସବୁ ତୁମମାନଙ୍କୁ ସ୍ମରଣ କରାଇବେ। ଆପଣ ଦେଖନ୍ତୁ, ସେହି ପେଣ୍ଟିକଷ୍ଟ ଦିନ ଶିଷ୍ୟମାନେ ପବିତ୍ର ଆତ୍ମା ପ୍ରାପ୍ତ ହୋଇ ଘରେ ବସିଗଲେ ନାହିଁ, ମାତ୍ର ସେମାନେ ତାହାଙ୍କର ସାକ୍ଷୀ ହେଲେ ଓ ଖ୍ରୀଷ୍ଟଙ୍କୁ ଜଗତ ନିକଟରେ ପ୍ରଚାର କରିବାକୁ ଲାଗିଲେ ଓ ପବିତ୍ର ଆତ୍ମା ସେମାନଙ୍କ ଦ୍ୱାରା ତାହାଙ୍କର କାର୍ଯ୍ୟ ସାଧନ କରିବାକୁ ଲାଗିଲେ। କାରଣ ସେହି ଉପରକୋଠରୀରେ ପ୍ରଭୁ ଯୀଶୁ ଶିଷ୍ୟମାନଙ୍କୁ ଏହି ସମସ୍ତ ବିଷୟ ଶିକ୍ଷା ଦେଇ ସେମାନଙ୍କ ସହିତ ସମୟ କ୍ଷେପଣ କରିଥିଲେ, ଯେପରି ସେମାନେ ତାହାଙ୍କ ପରେ ତାହାଙ୍କର ସାକ୍ଷୀ ହୋଇ ତାହାଙ୍କୁ ଜଗତ ନିକଟରେ ପ୍ରକାଶ କରନ୍ତି। ଆଉ ତାହା ବାସ୍ତବରେ ଶିଷ୍ୟମାନଙ୍କ ଜୀବନରେ ସଫଳ ହେଲା। ଆଜି ସେହି ସତ୍ୟ ଆମମାନଙ୍କ ନିକଟରେ ପ୍ରକାଶିତ ହୋଇଅଛି, ଯେପରି ଆମେ ତହିଁରେ ବିଶ୍ୱାସ କରି ପ୍ରଭୁ ଯୀଶୁଙ୍କର ପରିଚୟ ପାଉ ଓ ପବିତ୍ର ଆତ୍ମାଙ୍କର ସହାୟତା ଲାଭ କରି ପ୍ରଭୁଙ୍କ ନିମନ୍ତେ ଏକ ପବିତ୍ର ଜୀବନଯାପନ କରୁ ଓ ଅନ୍ୟମାନଙ୍କ ନିକଟରେ ସେହି ସତ୍ୟ ସପକ୍ଷରେ ସାକ୍ଷୀ ହେଉ। ସେଦିନ ଏହି ବାକ୍ୟ ଶିଷ୍ୟମାନଙ୍କ ନିମନ୍ତେ ଏକ ସାନ୍ତ୍ୱନାଜନକ ବାକ୍ୟ ଥିଲା ଓ ଆଜି ମଧ୍ୟ ଏହା ଆମ ପ୍ରତ୍ୟେକଙ୍କ ନିମନ୍ତେ ଏକ ସାନ୍ତ୍ୱନାଜନକ ବାକ୍ୟ, ଯେପରି ଆମେ ତାହାଙ୍କର ବାକ୍ୟ ପାଳନ କରୁ ଓ ତାହାଙ୍କୁ ପ୍ରେମ କରୁ, ଯଦ୍ୱାରା ଆମେ ତାହାଙ୍କ ପବିତ୍ର ଆତ୍ମାଙ୍କର ସାହାଯ୍ୟ ଓ ସହାୟତାକୁ ଲାଭ କରି ତାହାଙ୍କର ଅଭିମତ ସଫଳ କରିବା ନିମନ୍ତେ ସକ୍ଷମ ହୋଇପାରିବା। ବାସ୍ତବରେ ପ୍ରଭୁ ଯୀଶୁ ଯଦିଓ ଶାରୀରିକ ଭାବରେ ଏହି ଜଗତରେ ନାହାନ୍ତି, ମାତ୍ର ଆତ୍ମିକ ଭାବରେ ସେ ଆମ ସହିତ ଅଛନ୍ତି ଓ ଆମେ ଯେତେବେଳେ ତାହାଙ୍କର ବାକ୍ୟକୁ ବିଶ୍ୱାସର ସହିତ ଗ୍ରହଣ କରି ତାହା ପାଳନ କରୁ, ସେତେବେଳେ ସେ ସେହି ବାକ୍ୟ ଦ୍ୱାରା ପବିତ୍ର ଆତ୍ମାଙ୍କ ସହାୟତାରେ ଆମମାନଙ୍କ ଅନ୍ତରରେ ତାହାଙ୍କର କାର୍ଯ୍ୟ ସାଧନ କରନ୍ତି ଓ ସେ ଆମମାନଙ୍କ ସହିତ କଥା କୁହନ୍ତି ଓ ସମସ୍ତ ବିଷୟରେ ଆମକୁ ସାହାଯ୍ୟ କରି ସମସ୍ତ ପ୍ରକାର ସମସ୍ୟାରୁ ତଥା ବିପଦରୁ ଆମମାନଙ୍କୁ ଉଦ୍ଧାର କରନ୍ତି। ସେ ଆମମାନଙ୍କୁ ମଧ୍ୟ ସାନ୍ତ୍ୱନା ଓ ଧୈର୍ଯ୍ୟ ଶକ୍ତି ଦେଇ ଏହି ଜଗତର ସମସ୍ତ ଦୁଃଖ ଓ ନୈରାଶ୍ୟତା ମଧ୍ୟରେ ଆମକୁ ଉତ୍ସାହ ପ୍ରଦାନ କରନ୍ତି। ସେ ଆମମାନଙ୍କର ସହିତରେ ଆତ୍ମା ରୂପରେ ଅଛନ୍ତି, କିନ୍ତୁ ଆମେ ତାହାଙ୍କୁ କେତେବେଳେ ପ୍ରକୃତରେ ଚିହ୍ନିପାରିବା? ଯେତେବେଳେ ଆମେ ତାହାଙ୍କର ବାକ୍ୟ ଗ୍ରହଣ କରି ସେହି ବାକ୍ୟ ଅନୁଯାୟୀ ଜୀବନଯାପନ କରିବା, ସେତେବେଳେ ଆମେ ତାହାଙ୍କର ପରିଚୟ ପାଇପାରିବା ଓ ସେ ତାହାଙ୍କର ବାକ୍ୟ ଦ୍ୱାରା ଆମ ସହିତ କଥା କହିବେ। ଏହାପରେ ଏହି 14 ପର୍ବର 27 ପଦରେ ଲେଖା ଅଛି, ଯାହାକି ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ ସେହି ଉପର କୋଠରୀରେ କହନ୍ତି, ମୁଁ ତୁମମାନଙ୍କୁ ଶାନ୍ତି ଦାନ କରିଯାଉଅଛି, ମୋହର ନିଜର ଶାନ୍ତି ତୁମମାନଙ୍କୁ ଦାନ କରୁଅଛି। ଜଗତ ଯେପରି ଦାନ କରେ, ମୁଁ ତୁମମାନଙ୍କୁ ସେପରି ଦାନ କରୁନାହିଁ। ତୁମମାନଙ୍କର ହୃଦୟ ଉଦ୍ବିଗ୍ନ କି ଭୟଗ୍ରସ୍ତ ନ ହେଉ। ପ୍ରକୃତରେ ଏହି ଜଗତରେ ପ୍ରତ୍ୟେକ ଶାନ୍ତି ପାଇବାକୁ ଚାହାନ୍ତି, କିନ୍ତୁ ଏହି ଜଗତ ପ୍ରକୃତରେ ଶାନ୍ତି ଦେଇପାରେ ନା। ହୁଏତ ଏହି ଜଗତ କ୍ଷଣିକ ଶାନ୍ତି ଦେଇପାରେ, ମାତ୍ର ପ୍ରଭୁ ଯୀଶୁ ଯେଉଁ ଶାନ୍ତି ଦିଅନ୍ତି ତାହା ଅକ୍ଷୟ ଓ ଚିରନ୍ତନ ଶାନ୍ତି। ଆଉ ଯେଉଁମାନେ ତାହାଙ୍କଠାରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରନ୍ତି, ସେମାନେ ସେହି ଶାନ୍ତିକୁ ଉପଲବ୍ଧି କରିପାରିବେ, କାରଣ ସେହି ଶାନ୍ତି ତାଙ୍କର ନିଜର ଶାନ୍ତି, ଯାହାକି ସେ ନିଜେ ତାହା ଦାନ କରନ୍ତି, ଯେହେତୁ ସେ ହେଉଛନ୍ତି ଶାନ୍ତିଦାତା ଈଶ୍ୱର, ସେ ହେଉଛନ୍ତି ଶାନ୍ତିରାଜ। କିନ୍ତୁ ଦୁଃଖର ବିଷୟ, ଆଜି ପ୍ରତ୍ୟେକ କେବଳ କ୍ଷଣିକ ଶାନ୍ତି ପାଇଁ ଜଗତ ପଛରେ ଦୌଡ଼ନ୍ତି, ମାତ୍ର ସେହି ଅକ୍ଷୟ ତଥା ସ୍ୱର୍ଗୀୟ ଓ ଚିରନ୍ତନ ଶାନ୍ତି ପାଇଁ ଯୀଶୁଙ୍କ ପଛରେ ଦୌଡ଼ନ୍ତି ନାହିଁ। କିନ୍ତୁ ଆଜି ଆପଣ ଯାହାକୁ ପଚାରିବେ, କ'ଣ ଭାଇ ଆପଣ ଶାନ୍ତିରେ ଅଛନ୍ତି, ଉତ୍ତର ପାଇବେ, ନାଇଁ ଭାଇ, ଶାନ୍ତି କ'ଣ ମଣିଷ ପାଉଛି, କେଉଁଠି ହେଲେ ଶାନ୍ତି ନାହିଁ। ତେବେ ସେହି ଶାନ୍ତି ବାସ୍ତବରେ କ'ଣ? ସେହି ଶାନ୍ତି ହେଉଛି ଏକ ଆତ୍ମିକ ତଥା ମାନସିକ ଅଭାବର ପରିତୃପ୍ତି, ଆଉ ଏହି ଅଭାବ କେବଳ ପ୍ରଭୁ ଯୀଶୁ ପୂରଣ କରି ମନୁଷ୍ୟ ମନରେ ବାସ୍ତବ ଶାନ୍ତି ପ୍ରଦାନ କରନ୍ତି। ଓ ଯେଉଁମାନେ ପ୍ରଭୁ ଯୀଶୁଙ୍କୁ ନିଜର ହୃଦୟରେ ଗ୍ରହଣ କରନ୍ତି, ସେମାନେ ସେହି ଶାନ୍ତି ପ୍ରାପ୍ତ ହୁଅନ୍ତି, କାରଣ ସେ ନିଜେ ନିଜର ଶାନ୍ତି ପ୍ରଦାନ କରନ୍ତି, ସେ ହେଉଛନ୍ତି ଶାନ୍ତିର ଉତ୍ସ। ତେଣୁ ପ୍ରିୟ ବନ୍ଧୁ, ଆପଣ ଯଦି ଜୀବନରେ ବାସ୍ତବ ଶାନ୍ତି ପାଇବାକୁ ଚାହାନ୍ତି, ତାହେଲେ ସେହି ଶାନ୍ତିଦାତାଙ୍କୁ ନିଜ ହୃଦୟରେ ସ୍ଥାନ ଦିଅନ୍ତୁ, ସେ ଆପଣଙ୍କୁ ଶାନ୍ତି ଦେବେ। କାରଣ ଶାନ୍ତିକୁ ଆପଣ ପଇସା ଦେଇ କିଣିପାରିବେ ନାହିଁ କି ବିକିପାରିବେ ନାହିଁ, ଏହା ଜାଗତିକ ନୁହେଁ ବା ଶାରୀରିକ ନୁହେଁ, ଏହା ଆତ୍ମିକ, ଓ ଯାହା ଆତ୍ମିକ ତାହା ଐଶ୍ୱରିକ। ତେଣୁ ସେହି ଶାନ୍ତି ହିଁ କେବଳ ଶାନ୍ତିଦାତା ଦେଇପାରିବେ, ଓ ସେହି ଶାନ୍ତିଦାତା ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। প্রিয় বন্ধু, আজি মধ্য প্রভু তাহাঙ্কর বাক্য দ্বারা জনাই দেবাকু চাহান্তি যে সে আপনকু সেই শান্তি দেবাকু চাহান্তি। মাত্র আপন তাহাঙ্কু নিজ হৃদয়ের গ্রহণ করিবাকু অছি ও আপন তাঙ্কর হেবাকু অছি। ଏହାପରେ ଅଠେଇଶ ପଦରୁ ଏକତିରିଶ ପଦ ମଧ୍ୟରେ ସେ ସେମାନଙ୍କୁ କହନ୍ତି ଯେ ସେ ଆଉ ଅଳ୍ପ ସମୟ ପରେ ସେହି ଶତ୍ରୁ ହସ୍ତରେ ସମର୍ପିତ ହେବାକୁ ଯାଉଅଛନ୍ତି ଓ ସେ କୃଷାର୍ପିତ ହେବେ। ମାତ୍ର ସେ ପିତାଙ୍କ ନିକଟକୁ ଯାଉଅଛନ୍ତି ଓ ପୁନର୍ବାର ସେ ଆଗମନ କରିବେ। କିନ୍ତୁ ଏହି ସମସ୍ତ ବିଷୟ ଘଟିବା ପୂର୍ବରୁ ସେ ସେମାନଙ୍କୁ ସମସ୍ତ ବିଷୟ ଜଣାଇ ଦିଅନ୍ତି, ଯେପରି ତାହା ଘଟିବା ସମୟରେ ସେମାନେ ତାହା ଦେଖି ବିଶ୍ୱାସ କରିବେ ଓ ସାନ୍ତ୍ୱନା ପ୍ରାପ୍ତ ହେବେ। ତେବେ ଏଇଠାରେ ଆମେ ଚଉଦ ପର୍ବଟିକୁ ଅଧ୍ୟୟନ କରି ସମାପ୍ତ କଲୁ। କିନ୍ତୁ ଏଠାରେ ମୁଁ ଆପଣଙ୍କୁ କହି ରଖେ ଯେ ଯୀଶୁ ଏହାପରେ ସେହି ଉପର କୋଠରୀରୁ ବାହାରି ଯାଇ ଜିତ ପର୍ବତ ଆଡ଼କୁ ବାହାରି ଯାଉଛନ୍ତି। ତେବେ ସେ ଶତ୍ରୁ ହସ୍ତରେ ସମର୍ପିତ ହେବା ପୂର୍ବରୁ ଆଉ ଯାହା ଯାହା ଶିଷ୍ୟମାନଙ୍କୁ କହିଲେ ତାହା ଆମେ ପରବର୍ତ୍ତୀ କାର୍ଯ୍ୟକ୍ରମରେ ଆଲୋଚନା କରିବା। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରିୟ ଶ୍ରୋତା ବନ୍ଧୁ, ଆପଣଙ୍କ ନିମନ୍ତେ ଏକ ପ୍ରଶ୍ନ, ଆଉ ଏହି ପ୍ରଶ୍ନର ସଠିକ୍ ଉତ୍ତରଦାତାମାନଙ୍କୁ ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ଏକ ଉପହାର ପ୍ରଦାନ କରାଯିବ। ପ୍ରଶ୍ନଟିର ଉତ୍ତର ଦେବା ସମୟରେ ପ୍ରଶ୍ନର ନମ୍ବର ଲେଖିବାକୁ ଭୁଲିବେ ନାହିଁ ଓ ଉତ୍ତରଟି ପାଞ୍ଚ ଦିନ ମଧ୍ୟରେ ଆମର ହସ୍ତଗତ ହେବା ଉଚିତ। ଉତ୍ତର ସହିତ ଆପଣଙ୍କର ମତାମତ ତଥା ଜୀବନର ସାକ୍ଷ୍ୟ ଯଦି କିଛି ଥାଏ ତାହେଲେ ଲେଖି ଜଣାଇବା ନିମନ୍ତେ ଅନୁରୋଧ। ପ୍ରଶ୍ନର ନମ୍ବର ହେଉଛି 267। ପ୍ରଶ୍ନଟି ହେଉଛି, ପ୍ରଭୁ ଯୀଶୁଙ୍କୁ ପ୍ରେମ କରିବାର ଅର୍ଥ କ'ଣ କରିବା? ଆଉ ଥରେ ପ୍ରଶ୍ନଟି କହି ରଖେ, ପ୍ରଭୁ ଯୀଶୁଙ୍କୁ ପ୍ରେମ କରିବାର ଅର୍ଥ କ'ଣ କରିବା? ପ୍ରଭୁ ଆମ ପ୍ରତ୍ୟେକଙ୍କର ସହବର୍ତ୍ତୀ ହୁଅନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା, ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।